প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
কেবে কি তুমি প্রাণদান করিপার, নিজ বন্ধু লাগি কেবে কি তুমি প্রাণদান করিপার, শত্রু লাগি নিজ জীবন দেলে প্রেম রসে পারাবার, শত্রু লাগি নিজ জীবন দেলে প্রেম রসে পারাবার, প্রেম রসে পারাবার, নিজ বন্ধু লাগি কেবে কি তুমি প্রাণদান করিপার।
ଆଜିର ଏହି ଆଲୋଚନାକୁ ମୁଁ ଆପଣଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ସ୍ୱାଗତ ଜଣାଉଅଛି। ଗତ ଅଧିବେଶନରେ ଆମେ ମନୁଷ୍ୟ କିଏ ପ୍ରଶ୍ନର ଉତ୍ତରରେ ଦେଖିଥିଲୁ, ମନୁଷ୍ୟ ଏକ ସୃଷ୍ଟ ପ୍ରାଣୀ, ନିର୍ଭରଶୀଳ ପ୍ରାଣୀ, ବୁଦ୍ଧିମାନ ପ୍ରାଣୀ, ନୈତିକ ପ୍ରାଣୀ ଓ ପ୍ରେମୀ ପ୍ରାଣୀ। ଆଜି ଆମେ ଦେଖିବା ସେ ଏକ ତ୍ରି ଏକକ ଥିବା ପ୍ରାଣୀ। ଏକ ବ୍ୟକ୍ତିତ୍ୱରେ ଚୈତନ୍ୟର ତିନୋଟି କେନ୍ଦ୍ର ଅଛି, ସେଗୁଡ଼ିକ ହେଲା ଆତ୍ମା, ପ୍ରାଣ ଓ ଶରୀର। ଗ୍ରୀକ୍ ଭାଷାରେ ଆତ୍ମା ହେଉଛି ନ୍ୟୁମା, ପ୍ରାଣ ହେଉଛି ସ୍ୱେକେ ଓ ଶରୀର ହେଉଛି ସୋମା। ଆତ୍ମା ହେଉଛି ଈଶ୍ୱର ଚୈତନ୍ୟ ଅଂଶ, ଯାହା ଈଶ୍ୱରଙ୍କୁ ଜାଣିବା ପାଇଁ ସକ୍ଷମ। ଆତ୍ମା ହେଉଛି ମନୁଷ୍ୟର ଅନନ୍ତକାଳୀନ ଅଂଶ, ଯାହା ଈଶ୍ୱର ଯିଏ ଆତ୍ମା ତାଙ୍କୁ ଉପାସନା କରିବା ପାଇଁ ଏହା ଯୋଗ୍ୟ। ଆତ୍ମାର ଉପାଦାନଗୁଡ଼ିକ ହେଲା ତାତ୍କ୍ଷଣିକ ଜ୍ଞାନ, ବିବେକ ଓ ସହଭାଗିତା। ଯେତେବେଳେ ମନୁଷ୍ୟର ପତନ ହେଲା, ସେ ଈଶ୍ୱରଙ୍କ ସହ ସମ୍ପର୍କ ହରାଇଲା। ଏହା କେବଳ ନୂତନ ଜନ୍ମ ଦ୍ୱାରା ପୁନଃସ୍ଥାପିତ ହୋଇପାରିବ। ପ୍ରାଣ ହେଉଛି ଆତ୍ମ ଚୈତନ୍ୟ ଅଂଶ, ନିଜକୁ ଜାଣିବାର କ୍ଷମତା ଏହାର ଅଛି। ଈଶ୍ୱର ଯେତେବେଳେ ମନୁଷ୍ୟର ନାସିକାରେ ଫୁଙ୍କ ଦେଲେ, ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ଜୀବନର ଫୁଙ୍କ ଉଭୟ ଆତ୍ମିକ ଜୀବନ ଓ ପ୍ରାଣୀକ ଜୀବନକୁ ବୁଝାଏ। ମନୁଷ୍ୟର ପ୍ରାଣ, ମନ, ଭାବପ୍ରବଣତା ଓ ଇଚ୍ଛା ଉପାଦାନରେ ଗଢ଼ା। ମନୁଷ୍ୟର ପ୍ରାଣ ବର୍ତ୍ତମାନ ପାପପୂର୍ଣ୍ଣ ମାତ୍ର ପଶୁମାନଙ୍କର ନୁହେଁ। ମନୁଷ୍ୟର ପ୍ରାଣ ଓ ପଶୁମାନଙ୍କ ପ୍ରାଣ ମଧ୍ୟରେ ପ୍ରଭେଦ ଅଛି। ପ୍ରାଣୀମାନଙ୍କ ପ୍ରାଣ ପାପପୂର୍ଣ୍ଣ ନୁହେଁ, ସେମାନଙ୍କ ଆତ୍ମା ନାହିଁ, ତେଣୁ ସେମାନେ ନୂଆ ଜନ୍ମ ପାଇପାରିବେ ନାହିଁ। ମନୁଷ୍ୟର ମନର ଉପାଦାନ ହେଲା ଚିନ୍ତା, ଅନୁମାନ, ବୋଧଜ୍ଞାନ, ସ୍ମରଣ ଶକ୍ତି, ଯୁକ୍ତି ଏବଂ ବୁଦ୍ଧି। ହୃଦୟରୁ ଚିନ୍ତା ବାହାରେ ବୋଲି ମାର୍କ 7:20-23 ପଦରେ ଲେଖାଯାଏ। ଭାବପ୍ରବଣତା ଭଲ ଓ ଖରାପ ଅନୁଭୂତିର କେନ୍ଦ୍ର। ଆନନ୍ଦ, ବ୍ୟଥା, ଦୁଃଖ, କ୍ରୋଧ ଓ ଭୟ ଆଦି ଏହାର ଅନ୍ତର୍ଭୁକ୍ତ। ଇଚ୍ଛା ହେଉଛି ମନୋନୟନ କରି ସିଦ୍ଧାନ୍ତ ନେବାର ଦକ୍ଷତା। ଶାସ୍ତ୍ରରେ ହୃଦୟ ଓ ଇଚ୍ଛାକୁ ଏକସଙ୍ଗରେ ପ୍ରକାଶ କରାଯାଇଛି। ଶରୀର ହେଉଛି ମନୁଷ୍ୟର ଜଗତ ଚୈତନ୍ୟ ଅଂଶ। ତା ଚାରିପାଖରେ ଥିବା ଜଗତରୁ ତଥ୍ୟ ଜାଣି ଗ୍ରହଣ କରିବାର ଦକ୍ଷତା ଏହାର ଅଛି। ଈଶ୍ୱର ମନୁଷ୍ୟର ଶରୀରକୁ ଧୂଳିରୁ ବନାଇଲେ ଆଦି 2:7 ଲେଖାଯାଏ। ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାର ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ରକ୍ତ, ମାଂସ ଓ ଅସ୍ଥି ଶରୀରର ଉପାଦାନ। ମୃତ୍ୟୁରେ ଶରୀର ମାଟିରେ ମିଶିଯାଏ, ମାତ୍ର ଶାସ୍ତ୍ର ଅନୁଯାୟୀ ବିଶ୍ୱାସୀମାନଙ୍କ ଏହି ଶରୀର ପୁଣି ଗୌରବାନ୍ୱିତ ହୋଇ ଉଠିବ। ଅବିଶ୍ୱାସୀମାନେ ମଧ୍ୟ ଶରୀର ଫେରିପାଇବେ, କିନ୍ତୁ ଗୌରବାନ୍ୱିତ ଅବସ୍ଥାରେ ନୁହେଁ, ଆଉ ତାହା ଅଗ୍ନିମୟ ହ୍ରଦରେ ପକାଯିବ। ଶାସ୍ତ୍ରରେ ମନୁଷ୍ୟର ଶରୀର ବିଷୟରେ ବିଭିନ୍ନ ତୁଳନା ଓ ତଥ୍ୟ ଦିଆଯାଇଛି। ମନୁଷ୍ୟର ଶରୀର ଗୋଟିଏ ଗୃହ। 2 କରିନ୍ଥିୟ 5:1 ଆମେ ଦେଖୁ, ଆମ ଶରୀରକୁ ତମ୍ବୁ ରୂପ ପାର୍ଥିବ ଗୃହ ସଙ୍ଗେ ତୁଳନା କରାଯାଇଛି। ଏହା ଯଦି ଭାଙ୍ଗିଯାଏ, ତେବେ ଈଶ୍ୱରକୃତ ଅହସ୍ତ ନିର୍ମିତ ଆମ୍ଭମାନଙ୍କ ଏକ ଅନନ୍ତକାଳ ସ୍ଥାୟୀ ଗୃହ ସ୍ୱର୍ଗରେ ଅଛି। ମନୁଷ୍ୟର ଶରୀର ଗୋଟିଏ ମନ୍ଦିର। ଯୀଶୁଙ୍କ ଶରୀରକୁ ମନ୍ଦିର ସହ ତୁଳନା କରାଯାଇଥିଲା। ବିଶ୍ୱାସୀର ଶରୀର ମଧ୍ୟ ମନ୍ଦିର ସ୍ୱରୂପ। 1 କରିନ୍ଥିୟ 6:19-20 ଅନୁଯାୟୀ ପବିତ୍ରାତ୍ମା ବାସ କରୁଥିବା ଆମର ଏହି ମନ୍ଦିର ସ୍ୱରୂପ ଶରୀର, ଯାହା ବିଶେଷ ମୂଲ୍ୟରେ କିଣାଯାଇଛି, ତାହା ଆମକୁ ପବିତ୍ର ରଖିବାକୁ ହେବ। ମନୁଷ୍ୟର ଶରୀର ଏକ ଛାର ଶରୀର। 3:21 ଅନୁଯାୟୀ ମନୁଷ୍ୟର ଶରୀର ଛାର ଶରୀର। ପାପ ପରେ ଈଶ୍ୱରଙ୍କ ସୃଷ୍ଟି ସିଦ୍ଧ ଶରୀର ଛାର ଶରୀରରେ ପରିଣତ ହେଲା। ଏହା ଅସୁସ୍ଥତା, ରୋଗ, ଦୁର୍ନୀତି ଓ ମୃତ୍ୟୁର ଅଧୀନ। ମନୁଷ୍ୟ ଏହି ଶରୀରରୁ ମୁକ୍ତ ହୋଇ ସ୍ୱର୍ଗୀୟ ଗୃହ ରୂପ ବସ୍ତ୍ରରେ ପରିହିତ ହେବା ପାଇଁ ଆର୍ତ୍ତନାଦ କରୁଅଛି। ମନୁଷ୍ୟର ଶରୀର ପଞ୍ଚେନ୍ଦ୍ରିୟ ଦ୍ୱାରା ନିୟନ୍ତ୍ରିତ ହୁଏ। ମନୁଷ୍ୟର ଶରୀର ଜଗତ ଚୈତନ୍ୟ ଅଂଶ ହୋଇଥିବା ହେତୁ ପଞ୍ଚେନ୍ଦ୍ରିୟ ଦ୍ୱାରା ନିୟନ୍ତ୍ରିତ। ଯଥାସମୟରେ ଈଶ୍ୱର ଏହି ଛାର ଶରୀରକୁ ପରିବର୍ତ୍ତନ କରି ଖ୍ରୀଷ୍ଟଙ୍କ ଗୌରବାନ୍ୱିତ ଶରୀର ସ୍ୱରୂପ କରିବେ। ବାଇବେଲ ମନୁଷ୍ୟ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପ୍ରକାଶ କରେ। ସାରାଂଶ ଭାବେ ଏହି ଉଦ୍ଦେଶ୍ୟକୁ ଚାରିଭାଗରେ ବିଭକ୍ତ କରାଯାଇପାରେ। 1 ସମ୍ପର୍କ 2 ଚରିତ୍ର 3 କାର୍ଯ୍ୟ 4 ପ୍ରଜନନ 1 ସମ୍ପର୍କ। ଈଶ୍ୱର ମନୁଷ୍ୟକୁ ସୃଷ୍ଟି କରିବାର ପ୍ରଥମ କାରଣ ହେଉଛି ସମ୍ପର୍କ। ପିତା ଈଶ୍ୱର ଚାହିଁଲେ ଜୀବନର ଅଂଶୀ ହେବା ନିମନ୍ତେ ସନ୍ତାନମାନଙ୍କ ଏକ ପରିବାର, ଯେଉଁମାନଙ୍କ ସହ ବ୍ୟକ୍ତିଗତ ଭାବେ ସେ ସମ୍ପର୍କ ରଖିପାରିବେ। ସମଗ୍ର ଶାସ୍ତ୍ରରେ ଆମେ ଦେଖୁ ମନୁଷ୍ୟ ସହ ସହଭାଗିତା ରଖିବା ପାଇଁ ଈଶ୍ୱରଙ୍କ ଆକାଂକ୍ଷା। ଏଦନ ଉଦ୍ୟାନରେ ସହଭାଗିତା ଛିନ୍ନ ହେଲା ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରାୟଶ୍ଚିତ କାର୍ଯ୍ୟରେ ବିଶ୍ୱାସ କରିବା ଦ୍ୱାରା ପୁଣି ମନୁଷ୍ୟ ଈଶ୍ୱରଙ୍କ ସହ ସମ୍ପର୍କ ସ୍ଥାପନ କରିପାରିଛି। ଦ୍ୱିତୀୟ ଉଦ୍ଦେଶ୍ୟ ହେଲା ମନୁଷ୍ୟ ମଧ୍ୟରେ ଈଶ୍ୱର ତାଙ୍କର ସ୍ୱଭାବ ଓ ଚରିତ୍ର ଜାତ କରିବା। ପିତା ଈଶ୍ୱର ଚାହିଁଲେ ତାଙ୍କ ସନ୍ତାନମାନେ ଅଭ୍ୟନ୍ତରରେ ତାଙ୍କ ସଦୃଶ ଦେଖାଯାଆନ୍ତୁ। ଈଶ୍ୱର ଚାହାନ୍ତି ମନୁଷ୍ୟ ସ୍ୱର୍ଗୀୟ ସ୍ୱଭାବର ଅଂଶୀ ହେଉ ଓ ତାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେଉ। ଈଶ୍ୱର ଚାହାନ୍ତି ମନୁଷ୍ୟ ମଧ୍ୟରେ ଥିବା ପାପପୂର୍ଣ୍ଣ ଆତ୍ମକୈନ୍ଦ୍ରିକ ଉପାଦାନ ଈଶ୍ୱରଙ୍କ ପବିତ୍ର ପ୍ରେମମୟ ଏବଂ ଆତ୍ମଦାନ ସ୍ୱଭାବ ଦ୍ୱାରା ସ୍ଥାନାନ୍ତରିତ ହେଉ। ତୃତୀୟ ଉଦ୍ଦେଶ୍ୟ ହେଲା ମନୁଷ୍ୟ ଯେପରି ଈଶ୍ୱରଙ୍କ ସହ ବିଶ୍ୱରେ ଶାସନ କରୁ। ଈଶ୍ୱର ମନୁଷ୍ୟକୁ ସୃଷ୍ଟି ଉପରେ ଶୈତାନ ଉପରେ ଅଧିକାର ଦେଇଥିଲେ, ମାତ୍ର ପାପ ଯୋଗୁଁ ସେ ତାହା ହରାଇଥିଲା। ବର୍ତ୍ତମାନ କେବଳ ଖ୍ରୀଷ୍ଟଙ୍କ ଦ୍ୱାରା ସେ ସେହି କର୍ତ୍ତୃତ୍ୱ ଫେରିପାଇବ। ଚତୁର୍ଥ ଉଦ୍ଦେଶ୍ୟ ଥିଲା ପ୍ରଜନନ ଦ୍ୱାରା ବହୁବଂଶ ହେବା। ଶାରୀରିକ ଭାବେ ବହୁବଂଶ ହେବା ବ୍ୟତୀତ ଈଶ୍ୱର ଚାହାନ୍ତି ନୂତନ ଜନ୍ମ ପାଇଥିବା ବିଶ୍ୱାସୀମାନେ ଆଉ ଅନ୍ୟ ଆତ୍ମା ଲାଭ କରି ଆତ୍ମିକ ଭାବେ ଫଳ ଉତ୍ପନ୍ନ କରନ୍ତୁ। ଈଶ୍ୱର ମନୁଷ୍ୟକୁ ଯେଉଁ ଉଦ୍ଦେଶ୍ୟରେ ସୃଷ୍ଟି କଲେ ସେହି ଉଦ୍ଦେଶ୍ୟ ସଫଳ କରିବା ପାଇଁ ସେ ଆମକୁ ଅନୁଗ୍ରହ ଦିଅନ୍ତୁ।
ଅଟେ ପ୍ରଦୀପ ମୋକ୍ଷୀଣ ଚରଣ ଚଲା ପଥେ ସେ ଆଲୋକ ମୋ ସାରା ଜୀବନର ଭବାଖ୍ୟ ଅଟେ ପ୍ରଦୀପ ମୋକ୍ଷୀଣ ଚରଣ ପ୍ରସନ୍ନ କରିବି ବ୍ୟବସ୍ଥା ଧ୍ୟାନ ତବ ଶାସନ ଦୟାବାନ ହେଉ ମୋ ଜୀବନ ବର ତୁମ୍ଭ ବାକ୍ୟ ଅଟେ ପ୍ରଦୀପ ମୋ କ୍ଷୀଣ ଚର ବାକ୍ୟ ସିଦ୍ଧ ପରୀକ୍ଷିତ ପୁରୀତ୍ୟ ସମ୍ପଦେ ଅବାବିପଦେ ହେଉ ସେ ମୋର ଆବର ଭବାକ୍ୟ ଅଟେ ପ୍ରଦୀପ ମୋ କ୍ଷୀଣ ଚର
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।